ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆଦିଲ୍ଲୀ ଭାରତ ମଣ୍ଡପମ୍ନ ଚାଲିଥିବା ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026 ଗଲାକାଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ପାଭିଲିୟନ୍ ବୁଲିକରି ସମ୍ମିଳନୀଥି ଓଡ଼ିଶାର ପ୍ରଦର୍ଶନକେ ପ୍ରଶଂସା କରିଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, ପ୍ରଦର୍ଶନୀଥି ଓଡ଼ିଶାର ଭିନ୍ ଭିନ୍ ଅନୁଷ୍ଠାନ ତରଫ ପ୍ରସ୍ତୁତ ହୋଇଥିବା ଏଆଇ ସମାଧାନ ଉପାୟ ଜନସାଧାରଣଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିବା, ଏଆଇର ଉପଯୋଗ ଚାଷୀମାନଙ୍କ ଲାଗି କି ସହରୀ ଇଲାକାନ ପିଇବାର ପାଇଁ ଯୋଗାବାର ବ୍ୟବସ୍ଥାଥି କେନ୍ ହିସାବେ ଉପଯୋଗ କରାଯାଇପାରିବା ସେ ବାବଦେ ଇନ ପ୍ରଦର୍ଶନ କରାଯାଇଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ଥିବିଲ ବହୁଟେ ସମାଧାନର ବାଟ ଦେଖାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍।
ଏଆଇ ଇମ୍ପାକ୍ଟ ସମିଟ୍ରେ ଓଡ଼ିଶାର ବହୁତ ଭଲ ପ୍ରେଜେନ୍ସ ରହିଛି। ଏଠି ଯାହା ସଲ୍ୟୁସନ୍ସ ଏକ୍ସିବିସନ୍ରେ ଆଣିଛନ୍ତି, ସେସବୁ ସଲ୍ୟୁସନ୍ସ ଜନଜନଙ୍କ ଜୀବନରେ ଭଲ ପଜିଟିଭ୍ ଚେଞ୍ଜ କରିବା ଭଳିଆ ସଲ୍ୟୁସନ୍ସ ଅଛି। ତ ଓଡ଼ିଶା ଆଇଟି ଆଉ ସେମି କଣ୍ଡକ୍ଟର ଆଉ ଇଲେକ୍ଟ୍ରୋନିକ୍ସରେ ବଡ଼ ଗୋଟେ ହବ୍ ହେଇକି ବାହାରୁଛି। ଦୁଇଟା ସେମି କଣ୍ଡକ୍ଟର ୟୁନିଟ୍ ଅଲରେଡି ଓଡ଼ିଶାରେ ଆପ୍ରୁଭ୍ ହୋଇଯାଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା ବାଣିଜ୍ୟ ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଲାଗି ବୋର୍ଡ ପରୀକ୍ଷା ଆନୁମୂଲ ହେଉଛେ। ପହିଲା ଦିନେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହେବା। ଏ ବଛର ରାଇଜେ 1364 କେନ୍ଦ୍ରନ 401623 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ଲାଗି 221 ପରିଚାଳନା କେନ୍ଦ୍ରନ ପ୍ରଶ୍ନପତ୍ର ରଖାଯାଇଛି। ସେଡ଼ ପରୀକ୍ଷା ପରିଚାଳନା ଲାଗି ପରିଷଦ ତରଫ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। କପିକେ ରୋକବାର ଲାଗି 120 କେନ୍ଦ୍ରୀୟ ସ୍କ୍ୱାର୍ଡ ଆଉ 75 ଜୋନାଲ ସ୍କ୍ୱାଡ ନିୟୋଜିତ ଅଛନ୍। ପରୀକ୍ଷା ଦେବାରକେ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାବାର ସହିତ ଚାପମୁକ୍ତ ହୋଇକରି ଭଲ ପ୍ରଦର୍ଶନ ଲାଗି ଚେଷ୍ଟା କରିବାରକେ ପରାମର୍ଶ ଦେଇଛନ୍। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ପରିଶ୍ରମ ଆଉ ଆତ୍ମବିଶ୍ୱାସ ହିଁ ସଫଳତା ଆନିଦେବା ବୋଲି ବାର୍ତ୍ତା ଦେଇଛନ୍। ଏ ବଛର ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କ ଅଧ୍ୟକ୍ଷତାଥି ଗଲାକାଲି 2 ସମୀକ୍ଷା ବୈଠକ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ବୈଠକଟି ଶୃଙ୍ଖଳିତ ରଥଯାତ୍ରା ଲାଗି ତିଆରି ହୋଇଥିବା ମାଷ୍ଟର ପ୍ଲାନ୍କେ ପୁରୀ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ଉପସ୍ଥାପନ କରିଥିଲେ। ତା ଋତୁରୁ ଏ ବାବଦେ ଆଲୋଚନା କରାଯାଇଥିଲା। ଆଇବା ରଥଯାତ୍ରା ବେଲ୍କେ ଜନସାଧାରଣଙ୍କ ସୁରକ୍ଷା ଆଉ ନିରାପତ୍ତାକେ ଅଧିକ ଜୋର୍ ଦିଆଯିବା ବୋଲି ବୈଠକଟି ଆଲୋଚନା କରାଯାଇଛି। ବୈଠକଟି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁଲିସ୍ ଡିଜି ୱାଇବି ଖୁରାନିଆ, ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ବିଭାଗର ପ୍ରକଳ୍ପମାନଙ୍କର ଖର୍ଚ୍ଚର ସମୀକ୍ଷା କରିଛନ୍। ରାଜ୍ୟର ବିକାଶକେ ତୁର୍ତ୍ତି କରିବା ଲାଗି ଭିତ୍ତିଭୂମି ପ୍ରକଳ୍ପମାନଙ୍କୁ ଧାରି ସମୟ ଭିତରେ ସାରବାର ଆଉ ନୂଆ ପ୍ରକଳ୍ପମାନଙ୍କ ଲାଗି ଯୋଜନା ତିଆରି କରିବାର ଜରୁରୀ ଆଏ ବୋଲି ଏ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ପ୍ରକଳ୍ପମାନଙ୍କର ଗୁଣବତ୍ତା ଯାଞ୍ଚ କରିବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେବାର ସଙ୍ଗେ ଅଲଗା ବିଭାଗନୁ ନିର୍ମାଣ ବିଭାଗକେ ଆସୁଥିବା ରାସ୍ତା ସେତୁ କାମ ଏକାମର ସମ୍ଲେଇ ଅଭଡ଼ା ପ୍ରକଳ୍ପକେ ତୁର୍ତ୍ତି ଶେଷ କରିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଉନ୍ନତି ଲାଗି ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଯୋଜନାଥି 1,52,00,000 ଟଙ୍କା ମଞ୍ଜୁର କରିଛନ୍। ଜିଲ୍ଲାର ଭିନ୍ ଭିନ୍ ବ୍ଲକ ଲାଗି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସରକାରଙ୍କୁ ଇସବୁ ଉନ୍ନୟନ ପ୍ରକଳ୍ପକେ ଅନୁମୋଦନ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ବରଗଡ଼ ନିୟନ୍ତ୍ରିତ ବଜାର କମିଟି ପରିସନ୍ନ ଗଲାକାଲି ସୁଭଦ୍ରା ଶକ୍ତି ମେଳା ମୂଲ ହୋଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମେଳାର ଉଦ୍ଘାଟନ କରିଛନ୍। ଏ ଅବସରରେ ସାଂସଦ ଶ୍ରୀ ପୁରୋହିତ କହିଛନ୍, ସୁଭଦ୍ରା ମା'ମାନେ ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ ହେବେ। ସୁଭଦ୍ରା ଶକ୍ତି ମେଳା ଓଡ଼ିଶାର ମା'ମାନଙ୍କର ପ୍ରତିଭା, ଦକ୍ଷତା ଆଉ ଉଦ୍ୟମର ନିଦର୍ଶନ ଆଏ ବୋଲି ଶ୍ରୀ ପୁରୋହିତ କହିଛନ୍। 7 ଦିନ ତକ ହେବାରକେ ଥିବା ମେଳାଥି 200 ଏତକା ଷ୍ଟଲ୍ଥି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫ ତିଆରି ଦରବମାନଙ୍କ ପ୍ରଦର୍ଶନ ଆଉ ବିକ୍ରି ବଟା ହେଉଛେ। ସୁବର୍ଣ୍ଣପୁର ରୟାଲ ପଡ଼ିଆନ ଚାଲିଥିବା ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଇଙ୍କ ଫେଷ୍ଟ 2026 ଗଲାକାଲି ବହୁଭାଷୀ କବିତା ଆସର ଭାବ ଫଗୁଣ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି 50 ଅଧିକା କବି ନିଜ ନିଜର କବିତା ପାଠ କରିଥିଲେ। ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ଶୋଭାଯାତ୍ରା ହୋଇଯାଇଛି। ଶୋଭାଯାତ୍ରା ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟନୁ ବାହାରିକରି ସହର ପରିକ୍ରମା କରିଥିଲା। ଏ ଅବସରରେ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଭାରତ ଗଠନ ବାବଦେ ସ୍ଲୋଗାନ ଦେବା ସହିତ ଲୋକ ସଚେତନ କରିଥିଲେ। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରିଥିଲେ। ଟି20 ବିଶ୍ୱକପ୍ କ୍ରିକେଟ୍ଟି ଆଜି ଭାରତ ଆଉ ନେଦରଲ୍ୟାଣ୍ଡ ଭିତରେ ମ୍ୟାଚ୍ ଖେଳାଯିବା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ର ସଞ୍ଜବେଳର 7 ମ୍ୟାଚ୍ ମୂଲ ହେବା। ପାଣିପାଗ, ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛେ। ଆଇବା କାଲିଠାରୁ ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।